ಬರ್ರಿ.
ಹಲೋ ಹೋಗಿದ್ದ? ಹಲೋ ರೆಕಾರ್ಡಿಂಗ್ ಹೇಳ. ହଁ ଆମେ ଆଜି ବାର ବଜେ ବସିଛି। ମୁଁ ଦିଲ୍ଲୀପ କୁମାର ଜେନା କହୁଛି, ସ୍ନେକ୍ ହେଲ୍ପଲାଇନ୍ ୱାର୍ଡ ନମ୍ବର 63 ଜାଗମରା। ବାର ବଜା ବସିଛି, ବାର ବଜା ବସିଛି। ଡ୍ରେନ୍ ପ୍ରାୟ ଦେଢ଼ ବର୍ଷ ଦୁଇ ବର୍ଷ ହେଲା ସଫା ହେଇନି, ତେଣୁକରି ସେଠାରେ ବହୁତ ଅଳିଆ ଜମା ହେଇଛି, ଯଦ୍ୱାରାକି ପାଣି ଫାଣି ଗଲେ ଆଉ ସେଟା ଚୋକ୍ ହେଇକି ରହୁଛି ପାଣି। ଆଗକୁ ବର୍ଷା ଅଛି, ଏବେ ଟିକେ ତାର ସଫା କରାଗଲେ ଆମେ ଟିକେ ସନ୍ତୁଷ୍ଟ ଅଛୁ।
ହଁ ଦେଖନ୍ତୁ।